ଝିଅ ବିତା ବେଳେ ହସିବି ମୁଁ ଯାହାର ଫଟୁଛି ଫଟୁ।